ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦେଶର ସମସ୍ତ ତୈଳ ବିଶୋଧନାଗାର ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ କରୁଥିବା ନେଇ ସରକାରଙ୍କ ଦୃଢ଼ୋକ୍ତି. ସ୍ୱଳ୍ପ ମୂଲ୍ୟର ସୌରଶକ୍ତି ଏବଂ ବ୍ୟାଟେରୀ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଭାରତ ବିଶ୍ୱସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଛି. ବିଶ୍ୱ ଅର୍ଥନୈତିକ ଫୋରମ୍ର ଘୋଷଣା. ଦେଶରେ ସଡ଼କ ଯୋଗାଯୋଗ ଏବଂ ସୁରକ୍ଷାକୁ ଉନ୍ନତ କରିବା ଲକ୍ଷ୍ୟ ନେଇ ବ୍ୟୟ ହୋଇଛି 40,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା. ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଅନୁସନ୍ଧାନ କ୍ଷେତ୍ର ଦେଶରେ ଅଧିକ ବ୍ୟାପକ ହେଉଛି, କହିଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ. ଏବଂ 20 ବର୍ଷରୁ କମ୍ ସାଫ୍ ଫୁଟବଲ ପ୍ରତିଯୋଗିତାରେ ପାକିସ୍ତାନକୁ 3-0 ଗୋଲ୍ରେ ପରାସ୍ତ କଲା ଭାରତ. ଦେଶର ସମସ୍ତ ତୈଳ ବିଶୋଧନାଗାର ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ କରୁଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ କହିଛି. ସେଠାରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ସଂଗୃହୀତ ହୋଇ ରହିଛି. ସବୁ ପେଟ୍ରୋଲ୍ ପମ୍ପରେ ଯଥେଷ୍ଟ ପରିମାଣର ତୈଳ ରହିଥିବା ମନ୍ତ୍ରଣାଳୟ ଦୃଢ଼ୋକ୍ତି ପ୍ରକାଶ କରିଛି. ପେଟ୍ରୋଲିୟମ୍ ଉତ୍ପାଦନ ଏବଂ ଏଲ୍ପିଜିର ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି. ଘରୋଇ ଏଲ୍ପିଜି ସିଲିଣ୍ଡର ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ରହିଛି. ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ କହିଛି, ଜାହାଜ ଚଳାଚଳ, ବନ୍ଦର ପରିଚାଳନା ଏବଂ ଭାରତୀୟ ନାବିକଙ୍କ ସୁରକ୍ଷା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି. ଗତ 24 ଘଣ୍ଟା ମଧ୍ୟରେ ଭାରତୀୟ ପତାକାବାହୀ କୌଣସି ଜାହାଜ ସହିତ କିଛି ଅଘଟଣ ଘଟିବା ନେଇ ରିପୋର୍ଟ ହସ୍ତଗତ ହୋଇନଥିବା ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି. 674 ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଅଣାଯାଇଛି. ସଂଘର୍ଷ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଭାରତୀୟଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସେମାନଙ୍କ ସହ ଘନିଷ୍ଠ ଭାବେ ଯୋଗାଯୋଗ ସ୍ଥାପନ କରାଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି. ଗତମାସ 28 ତାରିଖରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ଅତିରିକ୍ତ ବିମାନ ଉଡ଼ାଣ ସହ ପ୍ରାୟ 4,50,000 ଭାରତୀୟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି ବୋଲି ମନ୍ତ୍ରଣାଳୟ କହିଛି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ତାଙ୍କର ଫ୍ରାନ୍ସ ପ୍ରତିପକ୍ଷ ଜିନ୍ ନୋଏଲ୍ ବାରୋଟ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି. ଡକ୍ଟର ଜୟଶଙ୍କର ଜି7 ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ଲାଗି ଆଜିଠାରୁ 2 ଦିନ ଫ୍ରାନ୍ସ ଗସ୍ତରେ ଅଛନ୍ତି. ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ବୈଠକରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ଦେଶର ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି. ଭାରତ ସ୍ୱଳ୍ପ ମୂଲ୍ୟର ସୌରଶକ୍ତି ଏବଂ ବ୍ୟାଟେରୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର ମାଧ୍ୟମରେ ବିଶ୍ୱସ୍ତରରେ ନିଜକୁ ବୈଦ୍ୟୁତିକ ପ୍ରଯୁକ୍ତିବିଦ୍ୟା ଉତ୍ପାଦନ କେନ୍ଦ୍ର ଭାବେ ସ୍ଥାନିତ କରିପାରିଛି ବୋଲି ବିଶ୍ୱ ଅର୍ଥନୈତିକ ଫୋରମ୍ କହିଛି. ଫୋରମ୍ ପକ୍ଷରୁ ଆଜି ପ୍ରକାଶିତ ରିପୋର୍ଟରେ ପାଶ୍ଚାତ୍ୟ ଅର୍ଥନୀତି ଏବଂ ଚୀନ୍ ଦ୍ୱାରା ଅନୁସରଣ କରାଯାଉଥିବା ଜୀବାଶ୍ମ ଇନ୍ଧନ ଆଧାରିତ ଅଭିବୃଦ୍ଧି ମାର୍ଗକୁ ଗ୍ରହଣ ନ କରି ମଧ୍ୟ ଭାରତ ବିଶ୍ୱସ୍ତରରେ ନିଜର ସ୍ଥାନକୁ ସୁଦୃଢ଼ କରିପାରିଛି. ଶକ୍ତି କ୍ଷେତ୍ରରେ ଭାରତର ପ୍ରୟାସ ଅର୍ଥନୈତିକ ଅଭିବୃଦ୍ଧିକୁ ଗତିଶୀଳ କରିପାରିଛି. ଭାରତରେ ବିକ୍ରି ହେଉଥିବା ଯାତ୍ରୀବାହୀ ଯାନବାହନଗୁଡ଼ିକ ମଧ୍ୟରୁ 5% ବୈଦ୍ୟୁତିକ ଯାନ ରହିଛି, ତେବେ 3-ଚକିଆ ଯାନଗୁଡ଼ିକ ମଧ୍ୟରୁ ପ୍ରାୟ 60% ବୈଦ୍ୟୁତିକ ଯାନ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି. ବିଶ୍ୱସ୍ତରରେ ବୈଦ୍ୟୁତିକ ଯାନ ବ୍ୟବହାର କ୍ଷେତ୍ରରେ ଭାରତର ଗତିଶୀଳତା ତ୍ୱରାନ୍ୱିତ ହୋଇଛି. ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ର 6 ଗୁଣ ବୃଦ୍ଧି ପାଇ $130 ବିଲିୟନ୍ରେ ପହଞ୍ଚିଛି. ସମନ୍ୱିତ ଯୋଗାଣ ଶୃଙ୍ଖଳ ନିର୍ମାଣ ମାଧ୍ୟମରେ ଭାରତ ଇଲେକ୍ଟ୍ରୋଟେକ୍ ଉତ୍ପାଦ କ୍ଷେତ୍ରରେ ଏକ ପ୍ରମୁଖ ବିଶ୍ୱ ଯୋଗାଣକାରୀ ଭାବେ ନିଜର ସ୍ଥିତିକୁ ଦୃଢ଼ କରିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି. ଦେଶବ୍ୟାପୀ ଦୁର୍ଘଟଣାପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରାଯିବା ସହିତ ସଡ଼କ ସୁରକ୍ଷାକୁ ଉନ୍ନତ କରିବା ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି. ନୂଆଦିଲ୍ଲୀରେ ସଡ଼କ ସୁରକ୍ଷା ଅଭିଯାନ 2026 ଆଲୋଚନାରେ ଅଂଶଗ୍ରହଣ କରି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହା କହିଛନ୍ତି. ଅଭିନେତା ଅମୀର ଖାଁଙ୍କ ସହ ଏହି କାର୍ଯ୍ୟକ୍ରମରେ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ରାସ୍ତା ନକ୍ସା ଏବଂ ସୁରକ୍ଷାକୁ ଉନ୍ନତ କରିବା ଲକ୍ଷ୍ୟ ନେଇ 40,000 କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି।
रोड इंजीनियरिंग में काफी कमियां थी, हम लोग उसको पूरी तरह सुधार कर रहे हैं और जो अनेक एक्सीडेंट होते हैं उसको हम ब्लैक स्पॉट कहते हैं और हमने वो आइडेंटिफाई किए और अभी हमने 40,000 करोड़ रुपए इसके ऊपर खर्चा किए हैं। जो लैंडस्लाइड्स होती है जैसे हिमालयन टेरेन में उत्तराखंड, हिमाचल या कश्मीर में, वहां हमने 350 ऐसे स्पॉट आइडेंटिफाई किए, उसमें से 280 स्पॉट को हमने वर्ल्ड में टेक्नोलॉजी का सहयोग लिया, वो भी इम्प्रूव किया।
ଶ୍ରୀ ଗଡ଼କରୀ କହିଛନ୍ତି ଦେଶରେ ଅଟୋମୋବାଇଲ୍ ଶିଳ୍ପ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ବିଶ୍ୱସ୍ତରରେ ଏହା ତୃତୀୟ ବୃହତ୍ତମ ଭାବେ ମାନ୍ୟତା ପାଇଛି। ନୀତିଗତ ସଂସ୍କାର ଭିତ୍ତିଭୂମି ବିକାଶ ସହିତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତକୁ ଏହି କ୍ଷେତ୍ରରେ ଶୀର୍ଷସ୍ଥାନକୁ ପହଞ୍ଚାଇବା ଲକ୍ଷ୍ୟ ନେଇ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି।
ପ୍ରିୟ କମ୍ରେଡ୍ସ, ನನ୍ನ ಸುಕೃಭ್ಯಾತಮಂತ ನೆಡ್ತ ಆರ್ಥಿಕ ಸಾಮಾಜಿಕ ಸಾಂಸ್ಕೃತಿ ಪರಿಸ್ಥಿತಿ ಬದಲಾವತ್ತ ಮನ್ನ ಪಾರ್ಟಿ ನೇತೃತ್ವ ಪೂರ ನುಕ್ಸಾನತ್ತ ಅದನಿಕೆ ನಾವ ಸುಜಾವ್ ಬಾತಲಿತಿಕೆ ಮೀರು ಸಭ್ಯತೋರೆ ವಾಸಿ ಸಲೆಂಡರ್ ಕೀಮುಟು ಕಾಮ್ರೇಡ್ ಶಿಲ್ಲಾ ರಜಿತ ಮಂಗು ಸಭ್ಯ ಕಾಮ್ರೇಡ್ಸ್ ವಾಸಿ ಸಲೆಂಡರ್ ಕಿತಿಕೆ ಒಡಿಶಾ ಪೊಲೀಸ್ ತೋರ್ ಸಭ್ಯ ರಕಂತ ಮದತ್ ಕಿಂತೋರ್ 31 ಮಾರ್ಚ್ ಸೆವನಲ್ ಪುಲ್ವಾಣಿತೆ ಮಂತೋಂ ಪೇರಿಕೆ ಛತ್ತೀಸ್ಗಢತೆ ಬೆನ್ನಾವೋನ ಲೋತ್ತೆ ದಾಂತೋಂ ಅದನಿಕೆ ಮೀರುವನ್ನೇ ಸಭ್ಯತರೇ ವಾಯನ ಪಾರ್ಟಿ ನೇತೃತ್ವ ದೇವಜಿದಾದ ಸಂಗ್ರಾಮ್ ದಾದ ವಿಕಾಸ್ ದಾದ ಅವು ಪಾಪರಾವ್ ಸಂಗೆ ಸಭ್ಯ ಕಾಮ್ರೇಡ್ಸ್ ಸಲೆಂಡರ್ ಕಿತ್ತೋರ್ ಮೀರುವನ್ನೇ ಸಭ್ಯತರೇ ಆಲ್ಸಿ ಸಲೆಂಡರ್ ಕೇನಾಯಿಂಜೋ ನಾವ ಆಪಿಲ್ ಕಿಯಮುಂತನ್ ನಾವ ಫೋನ್ ನಂಬರ್ 8926159478।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଭାରତ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଅନୁସନ୍ଧାନ କ୍ଷେତ୍ରକୁ ଅଧିକ ବ୍ୟାପକ କରୁଛି। ଷ୍ଟାର୍ଟଅପ୍ ଚାଳିତ ଖଣି ଇକୋସିଷ୍ଟମ୍କୁ ପ୍ରୋହାହନ ପ୍ରଦାନ ମାଧ୍ୟମରେ ଆମଦାନୀ ନିର୍ଭରଶୀଳତା ହ୍ରାସ କରାଯିବା ସହ ଘରୋଇ ମୂଲ୍ୟ ଶୃଙ୍ଖଳକୁ ଅଧିକ ସଶକ୍ତ କରିବାକୁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି। ନୂଆଦିଲ୍ଲୀରେ ଜାତୀୟ ଖଣିଜ ଅନୁସନ୍ଧାନ ଏବଂ ବିକାଶ ଟ୍ରଷ୍ଟର ପରିଚାଳନା ପରିଷଦ ବୈଠକରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ସିଂ ଏ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ଷ୍ଟାର୍ଟଅପ୍ ଏବଂ ଘରୋଇ ଅଂଶୀଦାରଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟିର ଆବଶ୍ୟକତା ଉପରେ ଡକ୍ଟର ସିଂ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଖଣି ପ୍ରଯୁକ୍ତିବିଦ୍ୟାର ନବସୃଜନକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ଢାଞ୍ଚାଗତ ସମର୍ଥନ ଏବଂ ଦ୍ରୁତ ଅନୁମୋଦନ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ଡକ୍ଟର ସିଂ ପରାମର୍ଶ ଦେଇଛନ୍ତି। ଚଳିତ ବର୍ଷର କ୍ୟୁଏସ୍ ଶୀର୍ଷ 50 ବିଷୟବସ୍ତୁ ଆଧାରିତ ର୍ୟାଙ୍କିଙ୍ଗ୍ରେ ଦେଶର ପ୍ରମୁଖ ପ୍ରତିଷ୍ଠାନଗୁଡ଼ିକ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ବୋଲି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି ଭାରତର ଉଚ୍ଚଶିକ୍ଷା ଇକୋସିଷ୍ଟମ୍ କ୍ଷେତ୍ରରେ ଏହା ଏକ ବଡ଼ ସଫଳତା। ଜାତୀୟ ଶିକ୍ଷାନୀତି ଆଧାରିତ ଶୈକ୍ଷିକ ମାନଦଣ୍ଡ ଗୁଣବତ୍ତା ନବସୃଜନ ଏବଂ ବିଶ୍ୱସ୍ତରୀୟ ଯୋଗାଯୋଗ ଦ୍ୱାରା ଦେଶର ପ୍ରମୁଖ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ଆନ୍ତର୍ଜାତିକ ସ୍ତରରେ ନିଜର ସ୍ଥିତିକୁ ପ୍ରତିପାଦନ କରିପାରୁଛନ୍ତି। ଏହି ତାଲିକାରେ ଶୀର୍ଷସ୍ଥାନ ହାସଲ କରିଥିବାରୁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶାନ୍ତିଶ୍ରୀ ଡି ପଣ୍ଡିତ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆକାଶବାଣୀରେ ଲୋକଙ୍କ ପଦ୍ମଶୀର୍ଷକ ଧାରାବାହିକରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ମହେନ୍ଦ୍ର କୁମାର ମିଶ୍ରଙ୍କ ସହିତ ସାକ୍ଷାତକାର କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ପ୍ରସାରିତ ହୋଇଛି। ଏହି କାର୍ଯ୍ୟକ୍ରମଟି ଆସନ୍ତାକାଲି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପୁନଃ ପ୍ରସାରଣ କରାଯିବ। ଶ୍ରୋତାମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ରେ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ। ଓଡ଼ିଆ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଶ୍ରୀ ମିଶ୍ରଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସ୍ୱଚ୍ଛ ଶକ୍ତି ଏବଂ ଆର୍ଥିକ ଅଭିବୃଦ୍ଧି ଏକତ୍ର ଗତିଶୀଳ ହୋଇପାରିବ ବୋଲି ଭାରତ ପ୍ରମାଣ କରିଥିବା ଜାତିସଂଘ ଜଳବାୟୁ ମୁଖ୍ୟ ସାଇମନ୍ ଷ୍ଟିଏଲ୍ କହିଛନ୍ତି। ପ୍ୟାରିସ୍ ଚୁକ୍ତିନାମା ଅନୁଯାୟୀ ଭାରତର ଜାତୀୟ ନିର୍ଦ୍ଧାରିତ ପଦକ୍ଷେପ ଏହାକୁ ପ୍ରମାଣିତ କରିପାରିଛି ବୋଲି ସେ କହିଛନ୍ତି। ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ସୀମିତ କରିବା ଲକ୍ଷ୍ୟ ନେଇ ହୋଇଥିବା ଚୁକ୍ତିନାମା ଆଧାରରେ ଭାରତ ଗ୍ରହଣ କରିଥିବା ପଦକ୍ଷେପ ଏ କ୍ଷେତ୍ର ପାଇଁ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି ବୋଲି ଶ୍ରୀ ଷ୍ଟିଏଲ୍ କହିଛନ୍ତି। ଭାରତ ବୈଷୟିକ ସ୍ତରରେ ଦ୍ରୁତଗତିରେ ଏକ ସୌରଶକ୍ତି କ୍ଷେତ୍ର ଏବଂ ନବୀକରଣୀୟ ଶକ୍ତି ଉତ୍ପାଦନର ଅଗ୍ରଣୀ ରାଷ୍ଟ୍ର ଭାବେ ପ୍ରତିପାଦିତ ହେଉଛି ବୋଲି ଶ୍ରୀ ଷ୍ଟିଏଲ୍ କହିଛନ୍ତି। ଦକ୍ଷିଣ ଏସିଆନ୍ ଫୁଟବଲ ସଂଘ ସାଫ୍ 20 କମ୍ ପ୍ରତିଯୋଗିତାରେ ଆଜିର ଖେଳରେ ଭାରତ ବିଜୟୀ ହୋଇଛି। ମାଳଦ୍ୱୀପର ମାଲେଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ପାକିସ୍ତାନକୁ 3-0 ଗୋଲ୍ରେ ପରାସ୍ତ କରିଛି। ଏହି ପରାଜୟ ସହ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି। ପୂର୍ବରୁ ପାକିସ୍ତାନ ବାଂଲାଦେଶଠାରୁ ମଧ୍ୟ ପରାଜିତ ହୋଇସାରିଛି। ଭାରତ ଏବଂ ବାଂଲାଦେଶ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଦେଶର ସମସ୍ତ ତୈଳ ବିଶୋଧନାଗାର ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ କରୁଥିବା ନେଇ ସରକାରଙ୍କ ଦୃଢ଼ୋକ୍ତି, ସ୍ୱଳ୍ପ ମୂଲ୍ୟର ସୌରଶକ୍ତି ଏବଂ ବ୍ୟାଟେରୀ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଭାରତ ବିଶ୍ୱସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଛି, ବିଶ୍ୱ ଅର୍ଥନୈତିକ ଫୋରମ୍ର ଘୋଷଣା, ଦେଶରେ ସଡ଼କ ଯୋଗାଯୋଗ ଏବଂ ସୁରକ୍ଷାକୁ ଉନ୍ନତ କରିବା ଲକ୍ଷ୍ୟ ନେଇ ବ୍ୟୟ ହୋଇଛି 40,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଅନୁସନ୍ଧାନ କ୍ଷେତ୍ର ଦେଶରେ ଅଧିକ ବ୍ୟାପକ ହେଉଛି କହିଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଏବଂ 20 ବର୍ଷରୁ କମ୍ ସାଫ୍ ଫୁଟବଲ ପ୍ରତିଯୋଗିତାରେ ପାକିସ୍ତାନକୁ 3-0 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।